ହ୍ୟାଲୋ ହ୍ୟାଲୋ, ଆମର ମିଟିଂ ହେଇଥିଲା ଏଇଠି ପାଇଖିନା ବିଷୟରେ, ଆଉ ଏଇ ପାଇଖିନା କେମିତି ସଫା ହବ, ଇଏ ହବ ବୋଲି ଆମର ତପବନ ମେନ୍ ବସ୍ତି ବିଜୁ କଲୋନୀ ଆମେ ଆଜି ଜାଣିବାକୁ ପାଇଲୁ ଅଳ୍ପ ପଇସାରେ କଣ କେମିତି ପାଇଖିନା ସଫା ହବ। धन्यवाद।